ओम शांति। प्रिय अध्यात्म प्रेमी भाइयों भौनी माने, अमृत धारा आध्यात्मिक कार्यक्रम तरफ रो समस्त स्वागत जनाउछी। आज आम चर्चा करिवा भक्ति मार्ग एवं ज्ञान योग मार्ग। आवाहमान कालरो दुनियार अगणित मानव किछि ना किछि साधनारे रत। मनीष जीवन रे सदाकाल पाई सुखरे शांतिरे खुशीरे आनंदरे रहिया पाई बाट खोजी आसछि। ए भौतिक जगत रे क्षणस्थायी सुख शांति पाइबा पाई अनेक मार्ग रहिछि, अनेक प्रकार साधन सुविधा रही। आज मनीष जणे सिगरेट खंडी टाणी के कहचे वाह मजा आसीगला, कि शांति अनुभव होला, किए को हिल स्टेशन जाकि बुलिके आसी बहुत आनंद अनुभव होला। किसी समय गला परे पुणी आउ थरे से मानसिक पीड़ा, मानसिक डिप्रेशन, अनेक प्रकार मानसिक रोगरे मनीष पुणी थरे आक्रमित हो जाउची। दुख शांति पीड़ा चिंता पुणी मनरे जेतले प्रादुर्भाव होची, से भावची कौन कले जीवन रे सदा काल पाई आमे शुभ सुख शांति खुशी आनंद आदि पाई परिवा। तेणु आवाहमान कालरु मनीष चेष्टा करी आसची कौनसी ना कौनसी साधना करी आसची जाफरे मनीष सदा काल पाई सब जिनस प्राप्ति कर पारिबो। वास्तव रे भौतिक जगतर सब भौतिक जिनस विनाशी अटंती एवं विनाशी साधन रु आमे विनाशी प्राप्ति ही करि पारिबा। अविनाशी प्राप्ति कोठो हेबो? ए संसार रे अविनाशी वास्तव रे केवल जणे मात्र, से होचंती सत्चित आनंद स्वरूप, से होचंती परमात्मा, समस्तंकर कल्याणकारी पिता, परम पिता परमात्मा। समस्तंकर कल्याणकारी हेथिवारु मंगलकारी हेथिवारु तांको आमे शिव कहुचु, एवं से शिव परमात्मा ही वास्तव रे आमको सदाकाल पाई सुख शांति खुशी आनंद आदि दे परिवे। तांको ही शांतिर सागर, आनंदर सागर, प्रेमर सागर, पवित्रतार सागर बोले आमे स्तुतिगान करथौ, गुणगान करथौ। तेणु भगवत प्राप्ति द्वारा ही जीवन रे सदाकाल पाई ए सब जिनसर प्राप्ति ही परे, एवं भगवत प्राप्ति करिया पाई अनेक समयरु अनेक जुगरु मनीष साधना करी आसछि, भगवत साधना करुछि। कौन कले जीवन रे भगवत प्राप्ति हो, एवं भगवत प्राप्ति को सर्वोच्च प्राप्ति बोली से अनुभव करची। तेणु आज दुनिया रे अनेक आमे साधक देखिबा जा पाखरे अंतकरण रु जो मैने सब उद्बोध करचंदी, हृदयंगम करचंदी कि भगवान को पाइले जीवन रो सब किछि मिल जीवो, से मैने ही वास्तव रे साधनारत। जा पाखरे ये ज्ञान नाही से मैंने भावुचंती भौतिक जगत रे भौतिक जिनिस जदि आम पाखरे आसी जीवो आम पाखरे सब जिनिस आमे पाई परिवा। तेणु मनीष आज धन संपत्ति पैसा पछरे पागल भलिया गोडी चलची। विश्वर अधिकांश लोक भावुचंती धन संपत्ति पैसा पत्र हले आम जीवन रे सदाकाल पाई सुख शांति खुशी सबु किछि आमे प्राप्त करि परिवा। किंतु आपण मानकर कौन अनुभव? वास्तव रे पैसा पछरे गोडेबा, मृग तृष्णा पछरे बा निजर छाई को धरिया पाई गोडेले जो दुरावस्था हबो आज मनुष्यर सेई दुरावस्था। मु या कहुनी कि जीवन रे पैसा दरकार नुहे, पैसा निहाती भाव रे दरकार, किंतु पैसाटा सबु किछि नुहे। ବହୁତ ପୂର୍ବରୁ ଚାଣକ୍ୟ ଜଣେ ମହାପୁରୁଷ ହୋଇଯାଇଛନ୍ତି। ତାଙ୍କ ବିଷୟରେ ଚାଣକ୍ୟଙ୍କର ଅର୍ଥନୀତି ବିଷୟରେ ଆପଣ ଶୁଣିଥିବେ ଜାଣିଥିବେ। ଚାଣକ୍ୟ କ'ଣ କହିଯାଇଥିଲେ, ଅର୍ଥ ଅନର୍ଥମ ଚିନ୍ତୟ ନିତ୍ୟମ ନାସ୍ତି ତତଃ ସୁଖ ଲେଶ ସତ୍ୟମ। ଅର୍ଥାତ୍ ଅର୍ଥକୁ ଅନର୍ଥ ବୋଲି ଆଣ ଏବଂ ସେଥିରେ ଲେଶ ମାତ୍ର ଟିକିଏ ମାତ୍ର ସୁଖ ନାହିଁ ବୋଲି ଅନୁଭବ କର। ବାସ୍ତବରେ ଧନ ସମ୍ପତ୍ତି ଦ୍ୱାରା ଅନେକ ପ୍ରକାର ବିଜ୍ଞାନର ସୁଖ ସାଧନ ଆମେ ସବୁ ନିଜର କରିପାରୁଛେ ଏବଂ ସେଠୁ ଆମେ ସୁଖ ଶାନ୍ତି ପାଉଛେ, ଏ କଥା ସମସ୍ତେ ମାନିବେ। କିନ୍ତୁ ଏ ଭୌତିକ ସାଧନ ବିନାଶୀ ହୋଇଥିବାରୁ ସେଥିରୁ ଯେଉଁ ପ୍ରାପ୍ତି ହେଉଛି ଆମକୁ ସେଇଟା ବି ବିନାଶୀ। ଏବଂ ଯେତେବେଳେ ଏ ଭୌତିକ ସାଧନର ଅଭାବ ଆମେ ଜୀବନରେ ପରିଲକ୍ଷିତ କରୁଛେ, ତାପରେ ଯେଉଁ ପ୍ରାପ୍ତିର ଯେଉଁ କ୍ଷଣସ୍ଥାୟୀ ସୁଖ ତାଠୁ ଦୁଃଖ ଅଶାନ୍ତି ସେଟା ଆହୁରି ଅସହ୍ୟ ଅନୁଭବ ହେଉଛି। ତେଣୁ ମଣିଷ ଭାବେ କି ଜୀବନରେ ସଦାକାଳ ପାଇଁ ସୁଖରେ ଶାନ୍ତିରେ ଖୁସିରେ ଆନନ୍ଦରେ ରହିବା ପାଇଁ ପାରସ୍ପରିକ ପ୍ରେମ ଅନୁଭବ କରିବା ପାଇଁ ଭଗବତ ପ୍ରାପ୍ତି ବା ଈଶ୍ୱର ପ୍ରାପ୍ତି କରିବା ନିହାତି ଦରକାର। ଏବଂ ଆଜି ମଣିଷ ଦୁନିଆରେ ଯେତେ ଦେଖୁଛୁ ଆମେ ଭଗବାନଙ୍କୁ ପାଇବା ପାଇଁ ଯେଉଁମାନେ କିଛି ନା କିଛି ସାଧନା କରୁଛନ୍ତି, ଯେଉଁ ସାଧକ ଆମେ ଦେଖୁଛେ, ଦୁଇ ପ୍ରକାରର ସାଧକ ଆମେ ଦେଖିବା ସମାଜରେ ଦୁଇ ପ୍ରକାର ଲୋକ ଅଛନ୍ତି। ସାଧକ ଦୁଇ ପ୍ରକାର କ'ଣ କ'ଣ କହିବା ଦେଖି କହିପାରିବେ, କୁହନ୍ତୁ। କିଛି ଲୋକ ଅଛନ୍ତି ଦେଖନ୍ତୁ ଯେଉଁମାନେ ନିତ୍ୟ ପ୍ରାତଃ ସମୟରେ ଉଠି ଭଗବାନଙ୍କ ପ୍ରାର୍ଥନା କରି ଭଜନ କୀର୍ତ୍ତନ ଗାଇ ଫୁଲ ପତ୍ର ତୋଳି ଚନ୍ଦନ ଘଷି ଏବଂ ବିଭିନ୍ନ ମନ୍ଦିରକୁ ଯାଇ ବା ନିଜ ଘରେ ବି ବିଭିନ୍ନ ମୂର୍ତ୍ତି ବା ଫଟୋ ରଖି ଦେବୀ ଦେବତାମାନଙ୍କର ପୂଜା କରୁଛନ୍ତି। ତ ପୂଜା କରିବା, ଅର୍ଚ୍ଚନା କରିବା, ପ୍ରାର୍ଥନା ଗାଇବା, ଜଣାଣ ଗାଇବା, ବନ୍ଦନା କରିବା ବା ମାଳା ଫେରିବା, ମନ୍ତ୍ର ଉଚ୍ଚାରଣ କରିବା, ଶ୍ଳୋକ ପାଠ କରିବା, ପୁରାଣ ଶାସ୍ତ୍ର ପଢ଼ିବା, ଜାଗରଣ କରିବା, ଉପବାସ କରିବା, ତୀର୍ଥବ୍ରତ କରିବା, ହୋମଯଜ୍ଞ କରିବା ଆଦି ଆଦି ବିଭିନ୍ନ ପ୍ରକାର ଯାହାକୁ ଯେଉଁଟା ସୁହଉଛି ସେ ଅନୁସାରେ ସେମାନେ ସାଧନା କରିଚାଲିଛନ୍ତି। ଅନେକ ପ୍ରକାର ଲୋକ ବିଭିନ୍ନ ପ୍ରକାର କର୍ମକାଣ୍ଡ କରୁଥିବାର ସମାଜରେ ଦେଖୁଛନ୍ତି। ଏହିସବୁ ଜିନିଷକୁ ବାସ୍ତବରେ ଭକ୍ତି ବୋଲି କୁହାଯାଏ। ଏବଂ ଏହି ପଥର ଯେଉଁମାନେ ପଥିକ ତାଙ୍କୁ ଭକ୍ତି ମାର୍ଗର ବୋଲି ଆମେ କହିପାରିବା ବା ଭକ୍ତ ବୋଲି କହିପାରିବା। ଏବଂ ସମସ୍ତେ ଭଗବାନଙ୍କୁ ଏହି ପଥରେ ଖୋଜୁଛନ୍ତି। କିଏ ଭାବୁଛି ସକାଳୁ ସକାଳୁ ଉଠିକି ମନ୍ତ୍ରପାଠ କଲେ ଭଗବାନ କୁଆଡ଼େ ମିଳିବେ, ବା ଜପତପ କଲେ ତୀର୍ଥବ୍ରତ କଲେ କେବେ ନା କେବେ ଜୀବନରେ ତ ଭଗବାନ ମିଳିବେ। ତ ଭକ୍ତି ମାର୍ଗ ହେଉଛି ଭଗବାନଙ୍କୁ ଖୋଜିବାର ମାର୍ଗ। ଆଜି ଅଧିକାଂଶ ଲୋକ ଦୁନିଆରେ ଦେଖିବେ ଯେଉଁମାନେ ଭଗବାନଙ୍କୁ ଖୋଜି ଚାଲିଛନ୍ତି ଏବଂ ମନରେ ସେହି ଦୃଢ଼ ବିଶ୍ୱାସ ବା ଆସ୍ଥା ରଖିକି ଯେ କେବେ ନା କେବେ ଭଗବାନ ତ ମିଳିବେ ନା, ଏବଂ ଭଗବାନଙ୍କୁ ଡାକୁଛନ୍ତି ଖୋଜୁଛନ୍ତି। ତ ଭକ୍ତି ମାର୍ଗ ହେଲା ଭଗବାନଙ୍କୁ ଖୋଜିବା ମାର୍ଗ, ଯେଉଁଥିରେ ମଣିଷ ମାଳା ଫେରୁଛି, ମନ୍ତ୍ର ଉଚ୍ଚାରଣ କରୁଛି, ଜପ ତପ କରୁଛି, ପ୍ରାତଃ ଜାଗରଣ କରୁଛି, ଭଜନ କୀର୍ତ୍ତନ କରୁଛି, ଶାସ୍ତ୍ର ପଢୁଛି, ପ୍ରବଚନ ଶୁଣୁଛି, ଗୁରୁ କରୁଛି, ଦୀକ୍ଷା ନେଉଛି। ତ ଭିନ୍ନ ଭିନ୍ନ ମାର୍ଗରେ ଏ ଭିନ୍ନ ଭିନ୍ନ ସାଧନା ଦ୍ୱାରା ଏହି ମାର୍ଗରେ ଯେଉଁମାନେ ପଥିକ ତାଙ୍କୁ ଆମେ ଭକ୍ତି ମାର୍ଗର ବୋଲି କହିବା। ଭକ୍ତି ମାର୍ଗରେ ମଣିଷ ଭଗବାନଙ୍କୁ ଖୋଜୁଥାଏ ଦିନେ ନା ଦିନେ ଆଶା ରଖିକି କେବେ ନା କେବେ ତ ଭଗବାନ ମିଳିଯିବେ, ଏବଂ ଭଗବାନଙ୍କୁ ଡାକୁଥାଏ। ଛୋଡ଼ ବି ଦେ ଆକାଶ ସିଂହାସନ ଇସ୍ ଧରତୀ ପର ଆଜାରେ, ଓ ଦୂର କେ ମୁସାଫିର ହମକୁ ବି ସାଥ ଲେ ଲେ ରେ, ଦେଖ ତେରୀ ଦୁନିଆ କା କ୍ୟା ହାଲ ହୋ ଗ୍ୟା ଭଗବାନ। ତ ଭଗବାନଙ୍କୁ ଭିନ୍ନ ଭିନ୍ନ ରୂପରେ ଡାକୁଥିବା, ପ୍ରାର୍ଥନା କରୁଥିବା, ଖୋଜୁଥିବା ମାର୍ଗ ହେଉଛି ଭକ୍ତି ମାର୍ଗ। କିନ୍ତୁ ଜଣେ ମଣିଷ ଜଣକୁ ଖୋଜୁଛି, କେବେ ନା କେବେ ତାକୁ ସେ ମଣିଷ ମିଳିବ ନା ନାହିଁ? ଯଦି ମିଳିଯାଏ ତାହେଲେ ମିଳିବା ପରେ ସେ କ'ଣ କରିବ? ମନେ କରନ୍ତୁ ମୁଁ ଆପଣଙ୍କୁ ଖୋଜୁଛି, ଖୋଜୁ 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 ବହୁତ ସମୟ ବିତିଗଲା ପରେ ଯଦି ମୁଁ ଆପଣଙ୍କୁ ପାଇଲି ତାହେଲେ ଆଉ ଖୋଜିବି କି? ଜମା ନୁହେଁ, ଆଉ ଖୋଜିବା କ'ଣ ଦରକାର, ମିଳିଗଲା ନା। ତାପରେ କ'ଣ କରିବି? ନେଚୁରାଲି ଆପଣଙ୍କ ସାନ୍ନିଧ୍ୟରେ ବସିବି, ଆପଣଙ୍କଠୁ ଶୁଣିବି, ସାଙ୍ଗରେ କଥାଭାଷା ହେବି, ଆପଣଙ୍କ ସମ୍ବନ୍ଧ ସମ୍ପର୍କରେ ଆସିକି ବିଭିନ୍ନ ପ୍ରାପ୍ତିର ଅନୁଭବ କରିବି, ହଁ ନା ନାହିଁ? ତ ସେମିତି ଭକ୍ତି ମାର୍ଗରେ ଆମେ ଭଗବାନଙ୍କୁ ଖୋଜୁଥାଉ। ଦିନେ ନା ଦିନେ ପୁଣି ଭକ୍ତିର ସମାପ୍ତି ପରେ ଭଗବତ ପ୍ରାପ୍ତି ହୁଏ, ଏବଂ ଯେତେବେଳେ ଭଗବତ ପ୍ରାପ୍ତି ହୁଏ, ଭଗବାନ ଆମକୁ ମିଳିଯାଆନ୍ତି, ତାପରେ ଆଉ ଭଗବାନଙ୍କୁ ଖୋଜିବାର ଆବଶ୍ୟକତା ନାହିଁ। ଏବଂ ଆମେ ଭଗବାନଙ୍କର ସାନ୍ନିଧ୍ୟର ଅନୁଭବ କରିକି ଭଗବାନ ଆମକୁ ଯେଉଁ ରାସ୍ତା ଦେଖାନ୍ତି, ସେହି ରାସ୍ତାର ପୁଣି ଆମେ ପଥିକ ହୋଇଥାଉ। ଭଗବାନଙ୍କୁ ଆମେ ମଙ୍ଗଳକାରୀ ବୋଲି କହିବା, କଥାରେ ଅଛି କି ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ତେଣୁ ସେ ମଙ୍ଗଳମୟ, ସେ ମଙ୍ଗଳକାରୀ ପରମାତ୍ମା ଶିବ ସମସ୍ତଙ୍କର କଲ୍ୟାଣକାରୀ ଅଟନ୍ତି। ମଣିଷର କଲ୍ୟାଣ ପାଇଁ, ମଣିଷକୁ କ'ଣ କଲେ ସେ ସୁଖରେ ରହିବ, ଶାନ୍ତିରେ ରହିବ, ସଦାକାଳ ପାଇଁ ସେ ମାର୍ଗ ପ୍ରଦର୍ଶନ କରିଥାନ୍ତି। ମଣିଷ ବାସ୍ତବରେ ସୁଖ ଆଉ ଦୁଃଖ କ'ଣ ପାଇଁ ଅନୁଭବ କରେ, ସୁଖ ଆଉ ଦୁଃଖର କାରଣ କ'ଣ, କ'ଣ ଭାବୁଛନ୍ତି ଆପଣମାନେ? ଅନେକ କାରଣ ରହିଥାଏ। ସ୍କୁଲ ଅବସ୍ଥାରେ ଆମେ ମନେ ଅଛି ସୁଭାଷିତରେ ପଢ଼ୁଥିଲେ, ରୋଗ ଶୋକ ପରିତାପ ବନ୍ଧନ ବ୍ୟସନାନିଜ ଆତ୍ମା ଅପରାଧ ବୃକ୍ଷାଣାମ ଫଳାନ୍ୟତାନି ଦେହିନାମ। କି ରୋଗ ଶୋକ ଦୁଃଖ ଏସବୁ ଜିନିଷ ଆତ୍ମାର ଅପରାଧ ରୂପୀ ବୃକ୍ଷର ଫଳ ଅଟେ। ମଣିଷ ଯେତେବେଳେ ସତ୍କର୍ମ କରେ, ପୁଣ୍ୟ କର୍ମ କରେ, ସେ କର୍ମର ଫଳ ତାକୁ ସୁଖ ଶାନ୍ତି ଖୁସି ଅନୁଭବ ହୁଏ, ଏବଂ ଯେତେବେଳେ ମଣିଷ ପାପ କର୍ମ କରେ, ଦୁଷ୍କର୍ମ କରେ, ତାହାର ପରିଣାମ ଦୁଃଖ ଶାନ୍ତି ରୋଗ ପୀଡ଼ା ଶୋକ ବନ୍ଧନ ବ୍ୟସନ ଆଦି ଆଦି ସବୁ ଅନୁଭବ କରିବାକୁ ପଡ଼େ। ତେଣୁ ମଣିଷ ଜୀବନରେ ସଦାକାଳ ପାଇଁ ସୁଖରେ ଶାନ୍ତିରେ ଖୁସିରେ ରହିବା ପାଇଁ ଭଗବାନ ମଣିଷକୁ ସନ୍ମାର୍ଗ ପ୍ରଦର୍ଶନ କରନ୍ତି, ସତ୍ ରାସ୍ତା ଦେଖାନ୍ତି, ଏବଂ ସେ ସନ୍ମାର୍ଗ ଦେଖାଇବା ପାଇଁ ମଣିଷକୁ ସତ୍ୟ ଅସତ୍ୟର ଜ୍ଞାନ, ପାପ ପୁଣ୍ୟର ଜ୍ଞାନ, ଧର୍ମ ଅଧର୍ମର ଜ୍ଞାନ ଦେବାକୁ ପଡ଼େ। କ'ଣ କର୍ମ କରିବା ଉଚିତ, କ'ଣ କର୍ମ କରିବା ଉଚିତ ନୁହେଁ, ଏସବୁ ଜିନିଷର ପ୍ରାଞ୍ଜଳ ଭାବରେ ମଣିଷକୁ ବୁଝାଇବାକୁ ପଡ଼େ, ଏବଂ ଜ୍ଞାନ ଦ୍ୱାରା ମଣିଷ ଭିତରେ ବିବେକ ଜାଗ୍ରତ ହୁଏ, ତାକୁ ସଦ୍ବୁଦ୍ଧି ପ୍ରାପ୍ତ ହୁଏ, ଏବଂ ସେ ମଣିଷ ସେ ସଂସାରରେ କ'ଣ କରିବା ଉଚିତ, କ'ଣ କରିବା ଉଚିତ ନାହିଁ ଯେତେବେଳେ ଜାଣିପାରେ, ସେ ଯେତେବେଳେ ସତ୍ ମାର୍ଗରେ ଚାଲେ, ତାପରେ ତା ଜୀବନ ସଦାକାଳ ପାଇଁ ସୁଖୀ ହୋଇଯାଏ। ଛୋଟ ଅବସ୍ଥାରେ ବାପା ମା ଅଧିକାଂଶକୁ ଶିଖୁଥିବେ, କ'ଣ ପ୍ରାର୍ଥନା କରୁ, ପ୍ରଭାତ ଉଠିଣ ପ୍ରଭୁ କରୁଛି ଜଣାଣ, ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ। ତ ମଣିଷ ଭଗବାନଙ୍କୁ ଜ୍ଞାନ ମାଗିଥାଏ, ଭଗବାନଙ୍କୁ ଜ୍ଞାନର ସାଗର ବୋଲି କୁହାଯାଏ, ଏବଂ ଆମେ ଭାଗବତରେ ବି ପଢ଼ୁଛୁ, ମଣିଷ ହୃଦୟ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମଣିଷ ପାଖରେ ଯେତେବେଳେ ଜ୍ଞାନ ନଥାଏ, ତା ଜୀବନ ପଶୁତୁଲ୍ୟ ଥାଏ, ଏବଂ ଯେତେବେଳେ ସେ ସତ୍ ଜ୍ଞାନର ଉପଲବ୍ଧି କରେ, ତା ଜୀବନ ବାସ୍ତବରେ ଦିବ୍ୟ ହୋଇଯାଏ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଅର୍ଜୁନକୁ କହିଛନ୍ତି, ହେ ଅର୍ଜୁନ, ଦୁନିଆରେ କୋଟି କୋଟି ମଣିଷ ଭିତରୁ ଯିଏ ଜ୍ଞାନୀ ସେ ମୋତେ ଅତ୍ୟନ୍ତ ପ୍ରିୟ ଅଟେ, ହେ ଅର୍ଜୁନ ତୁ ଜ୍ଞାନୀ ହୁଅ। ଭଗବାନ କହିନାହାନ୍ତି ତୁ ଭକ୍ତ ହୁଅ, ସାରା ଗୀତା ପଢ଼ନ୍ତୁ ଦେଖିବେ, ଶ୍ରୀମଦ୍ ଭଗବତ ଗୀତାରେ କୋଉଠି ବି ଭଗବାନ କହିନାହାନ୍ତି ତୁ ଭକ୍ତ ହୁଅ। ବାସ୍ତବରେ ଗୀତାରେ ତ ଭଗବାନଙ୍କର ଚାର ପ୍ରକାର ସନ୍ତାନ ତାର ବର୍ଣ୍ଣନା ଅଛି, କ'ଣ କ'ଣ, ଆର୍ତି, ଅର୍ଥାର୍ଥୀ, ଜିଜ୍ଞାସୁ ଏବଂ ଜ୍ଞାନୀ। ଆର୍ତି କାହାକୁ କୁହାଯାଏ, ଯିଏ ଆର୍ତ୍ତନାଦ କରେ, ଅର୍ଥାତ୍ ଯିଏ ଭଗବାନଙ୍କୁ ଦୁଃଖ ସମୟରେ ଡାକିଥାଏ, ତାକୁ ଆର୍ତି ବୋଲି କହିବା, ଏବଂ ଅର୍ଥାର୍ଥୀ, ଯିଏ ଧନ ସମ୍ପତ୍ତି ଆଶାରେ ଭଗବାନଙ୍କୁ ପ୍ରାର୍ଥନା କରେ, ଭଗବାନଙ୍କୁ ଡାକିଥାଏ, ତାକୁ ଆମେ ଅର୍ଥାର୍ଥୀ କହିବା, ଏବଂ ଜିଜ୍ଞାସୁ, ଯିଏ ଜ୍ଞାନ ପ୍ରାପ୍ତ କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରେ, ତାକୁ ଜିଜ୍ଞାସୁ କହିବା, ଏବଂ ଯିଏ ଜ୍ଞାନୀ, ଭଗବାନ ଯିଏ ଯାହା ଯେଉଁଠି ଅଛନ୍ତି ତାଙ୍କର ସମ୍ପୂର୍ଣ୍ଣ ପରିଚୟ ଯାହାକୁ ଜଣାଥାଏ, ଏବଂ ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ ଯିଏ ନିଜ ଜୀବନକୁ ବ୍ୟତୀତ କରିଥାଏ, ତାକୁ ହିଁ ଆମେ ଜ୍ଞାନୀ କହିବା। ତାହେଲେ ଆର୍ତି, ଅର୍ଥାର୍ଥୀ ଏବଂ ଜିଜ୍ଞାସୁ ଏ ତିନି ପ୍ରକାର ସନ୍ତାନଙ୍କୁ ଆମେ ଭକ୍ତ ବୋଲି କହିପାରିବା, ଏବଂ ଚତୁର୍ଥ ଯେଉଁ ଜ୍ଞାନୀ କହିଲି, ସେ ଏତିନଠୁ ସମ୍ପୂର୍ଣ୍ଣ ଭିନ୍ନ। ଭକ୍ତ ଭଗବାନଙ୍କୁ ଖୋଜୁଥାଏ, ଭଗବାନଙ୍କଠୁ କିଛି ନା କିଛି ମାଗୁଥାଏ। ଜ୍ଞାନୀ ଭଗବାନଙ୍କଠୁ ସବୁକିଛି ଜାଣିକି ସବୁକିଛି ପ୍ରାପ୍ତ କରିଥାଏ। ତେଣୁ ଭଗବାନ ଜ୍ଞାନୀକୁ ବେଶୀ ପସନ୍ଦ କରନ୍ତି ଏବଂ ଜ୍ଞାନୀ ଭଗବାନଙ୍କୁ ଅତି ପ୍ରିୟ ଅଟେ। ତେଣୁ ଭଗବାନ ଅର୍ଜୁନକୁ କହିଛନ୍ତି, ହେ ଅର୍ଜୁନ, ତୁ ଜ୍ଞାନୀ ହୁଅ। ଏବଂ ଭକ୍ତିରେ ଆମେ ସବୁ ଭିନ୍ନ ଭିନ୍ନ ଜିନିଷ ମାଗୁଥାଉ ଭଗବାନଙ୍କୁ। ତ ଆମେ ଯେତେବେଳେ ଭଗବାନଙ୍କର ସୁପୁତ୍ର ହୋଇଥାଉ, ଭଗବାନଙ୍କଠୁ ଜ୍ଞାନ ଶୁଣିକି ଆମ ଜୀବନରେ ଯାହା କରିବା କଥା, ଭଗବାନଙ୍କ ଶ୍ରୀମତ ବା ଶ୍ରେଷ୍ଠ ମତ ଅନୁସାରେ ଚାଲିଥାଉ, ଭଗବାନ ଆମର ସବୁ ମନୋକାମନା ପୂରଣ କରିଦେଇଥାନ୍ତି। ଆମକୁ ଭଗବାନଙ୍କଠୁ କିଛି ମାଗିବାର ଆବଶ୍ୟକତା ନାହିଁ। ତେଣୁ ଭକ୍ତ ଭଗବାନଙ୍କଠୁ କିଛି ନା କିଛି ମାଗେ, ଜରୁର ନିଶ୍ଚୟ ମାଗିବ। ଆଉ ଜ୍ଞାନୀ ଭଗବାନଙ୍କଠୁ କିଛି ମାଗିନଥାଏ। ଆମେ ଦେଖନ୍ତୁ ଭଜନରେ ମୋର ମନେ ପଡୁଛି, ଆମେ କଣ କହୁଥିଲେ, ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ, ମାଗୁଛି ସରଧା ବାଲିରୁ ହାତେ, କିଛି ମାଗୁ ନାହିଁ ପୁଣି ମାଗୁଛି। ଅର୍ଥାତ୍ ଭକ୍ତ ଭିତରେ କିଛି ନା କିଛି ମାଗିବାର ସଂସ୍କାର ନିଶ୍ଚିତ ଭାବରେ ରହିଯାଇଥାଏ। ତେଣୁ ଭକ୍ତ ଭଗବାନଙ୍କୁ ପ୍ରିୟ ନୁହେଁ। ହଁ, ଭକ୍ତ ନିଜର ସାର୍ଟିଫିକେଟ୍ ଦେଇକି କହୁଛି, ମୁଁ ଭଗବାନଙ୍କଠୁ ସବୁଠୁ ପ୍ରିୟ, ଏକା ତ ଭକତ ଜୀବନ। ବାସ୍ତବରେ ଜ୍ଞାନୀ ହିଁ ବାସ୍ତବରେ ଭଗବାନଙ୍କୁ ପ୍ରିୟ ଅଟେ। ଏବଂ ଦେଖାଯାଇଛି ଜୀବନରେ ସତ ରାସ୍ତାରେ ଚାଲିବା ପାଇଁ କେବଳ ଜ୍ଞାନ ହିଁ ଯଥାର୍ଥ ନୁହେଁ, ଜ୍ଞାନ ସହିତ ଶକ୍ତି ବି ହେବା ଆବଶ୍ୟକ ଦରକାର। ଆମେ ଭଲ ରାସ୍ତାରେ ଚାଲିବା ପାଇଁ ଜୀବନରେ ଶକ୍ତି ଦରକାର, ଏବଂ କୁ ରାସ୍ତାରୁ କୁ ପଥରୁ ନିଜକୁ ବଞ୍ଚାଇବା ପାଇଁ, କୁସଙ୍ଗରୁ ନିଜକୁ ବଞ୍ଚାଇବା ପାଇଁ ବି ଶକ୍ତି ଦରକାର। ତେଣୁ ଭଗବାନଙ୍କୁ କେବଳ ଜ୍ଞାନ ନୁହେଁ, ଜ୍ଞାନ ସହିତ ଆମେ ଭଗବାନଙ୍କୁ ଶକ୍ତି ବି ଭକ୍ତି କାଳରେ ମାଗିଥାଉ। ଆମେ କହୁ, ଇତନି ଶକ୍ତି ହମେ ଦେନା ଦାତା, ମନ କା ବିଶ୍ୱାସ କମଜୋର ନା ହୋ। ତେଣୁ ମଣିଷକୁ ସତ୍ ପଥରେ ଚାଲିବା ପାଇଁ ଭଗବାନ ଜ୍ଞାନ ଏବଂ ଶକ୍ତି ଉଭୟ ଦେଇଥାନ୍ତି। ଏବଂ ଜ୍ଞାନ ତ କିଛି ବୁଝାଇଦେବେ, କିନ୍ତୁ ଶକ୍ତି କେମିତି ଦେବେ? ଶକ୍ତି ପାଇଁ ମଣିଷକୁ ଭଗବାନ ବାସ୍ତବରେ ଯୋଗ ଶିକ୍ଷା ଦିଅନ୍ତି। ଯୋଗ ବାସ୍ତବରେ ଆତ୍ମାର ପରମାତ୍ମା ସହିତ ମିଳନକୁ ଯୋଗ କୁହାଯାଏ, ଆତ୍ମାର ପରମାତ୍ମା ସହିତ ସମ୍ବନ୍ଧକୁ ଯୋଗ ବୋଲି କୁହାଯାଏ। ଯେତେବେଳେ ଆମେ ଆତ୍ମା ସବୁ ପରମାତ୍ମା ସହିତ କନେକ୍ସନ୍ ଯୋଡ଼ୁଛୁ, ସମ୍ବନ୍ଧ ଯୋଡ଼ୁଛୁ, ତାଙ୍କ ସହିତ ଯୋଗ ସ୍ଥାପନ କରୁଛୁ, ତାଙ୍କଠୁ ସବୁ ସର୍ବଶକ୍ତିମାନଙ୍କଠୁ ଶକ୍ତି ଜୀବନରେ ଆମେ ଲାଭ କରିପାରୁଛୁ। ତେଣୁ ମଣିଷ ଜୀବନରେ ଜ୍ଞାନ ଏବଂ ଯୋଗ ମାର୍ଗ, ଏହି ମାର୍ଗ ହିଁ ବାସ୍ତବରେ ପ୍ରକୃତ ମାର୍ଗ, ଯେଉଁ ମାର୍ଗ ଦ୍ୱାରା ଆମେ ଚାଲିଲେ ଜୀବନରେ ସଦାକାଳ ପାଇଁ ସୁଖ, ଶାନ୍ତି, ଖୁସି, ଆନନ୍ଦ, ପ୍ରେମ ଏସବୁ ଜିନିଷର ଉପଲବ୍ଧି କରିପାରିବା। ଯିଏ ଯୋଗୀ ସେ ଭଗବାନଙ୍କଠୁ ସର୍ବପ୍ରାପ୍ତି କରିକି ସଦା ଆନନ୍ଦ ବିଭୋରରେ ରହେ। ଆନନ୍ଦ ବ୍ଲିସ୍ଫୁଲ୍ ଷ୍ଟେଜ୍, ସବୁଠୁ ଶ୍ରେଷ୍ଠ ପ୍ରାପ୍ତି ବା ସବୁଠୁ ବଡ଼ ପ୍ରାପ୍ତି ହେଉଛି ବ୍ଲିସ୍ ବା ଆନନ୍ଦ। ତେଣୁ ସବୁ ଯୋଗୀମାନେ ତାଙ୍କ ନାଁ କ'ଣ ଲେଖିଥାନ୍ତି ଜାଣିଥିବେ ଆପଣମାନେ? ବିବେକାନନ୍ଦ, ଶିବାନନ୍ଦ, ଦୟାନନ୍ଦ, ଚିଦାନନ୍ଦ। ତ ଜୀବନରେ ସଦାକାଳ ପାଇଁ ଆନନ୍ଦ ହିଁ ଆନନ୍ଦ, ଅତି ଖୁସିର ଅନୁଭୂତି ପ୍ରାପ୍ତି ପାଇଁ ଜୀବନରେ ଯୋଗୀ ହେବା ଆବଶ୍ୟକ। ଭଗବାନ କହିଛନ୍ତି, ହେ ଅର୍ଜୁନ, ତୁ ଜ୍ଞାନୀ ହୁଅ, ଯୋଗୀ ହୁଅ। ସାଧକ ଯେତେ ସବୁ ରହିଛନ୍ତି, କିଛି ସାଧକ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ସେମାନେ ଭଗବାନଙ୍କୁ ଖୋଜୁଛନ୍ତି, କିନ୍ତୁ କିଛି ସାଧକ ସେମାନେ କହିବେ କି ଆମକୁ ଭଗବତ ପ୍ରାପ୍ତି ହୋଇସାରିଛି, ଆମେ ଭଗବାନଙ୍କୁ ପାଇସାରିଛେ। ହଁ, ଏବେ ଭଗବାନ ଆମକୁ ଯେଉଁ ଜ୍ଞାନ ଯୋଗ ମାର୍ଗ ଦର୍ଶାଉଛନ୍ତି, ସେହି ମାର୍ଗର ଆମେ ପଥିକ, ସେହି ସାଧନାରେ ଆମେ ରତ, ଏବଂ ଆମ ଜୀବନର ସବୁ ପ୍ରକାର ଯେଉଁ ଅଜ୍ଞାନ ଅନ୍ଧକାର ରହିଛି ସେଟାକୁ ଆମେ ବିଦୂରିତ କରୁଛୁ, ଆଉ ଆମ ଜୀବନରେ ଯେଉଁ ସବୁ ଅବଗୁଣ ରହିଛି ସେଟାକୁ ଆମେ ପରିତ୍ୟାଗ କରିକି ସମ୍ପୂର୍ଣ୍ଣ ହେବା ପାଇଁ, ସଦାକାଳ ପାଇଁ ସୁଖରେ ଶାନ୍ତିରେ ରହିବା ପାଇଁ ଆମେ ପୁରୁଷାର୍ଥ କରୁଛୁ। ତେଣୁ ସମାଜରେ ଯେତେ ବି ସାଧକ ଅଛନ୍ତି, ଦୁଇ ପ୍ରକାର ଆମେ କହିବା, ଭକ୍ତି ମାର୍ଗର ସାଧକ ଏବଂ ଜ୍ଞାନ ଯୋଗ ମାର୍ଗର ସାଧକ। ଯିଏ ଯେମିତି ରାତି ଥିଲେ ଦିନ ନାହିଁ, ଦିନ ଯେତେବେଳେ ଥାଏ ତେବେ ରାତି ଅନ୍ଧକାର ନଥାଏ, ତ ସେମିତି ଯିଏ ଭକ୍ତି ମାର୍ଗରେ ଖୋଜି ଚାଲିଛି ସେ ଜ୍ଞାନ ଯୋଗ ମାର୍ଗର ପଥିକ ନୁହେଁ, ଏବଂ ଯିଏ ଜ୍ଞାନ ଯୋଗ ମାର୍ଗରେ ଚାଲିଛି ତାକୁ ଭଗବତ ପ୍ରାପ୍ତି ହୋଇସାରିଲାଣି, ତାକୁ ଭକ୍ତି କରିବାର କିଛି ଆବଶ୍ୟକ ନାହିଁ। ଯେମିତି ଆମେ ସ୍କୁଲରେ ପାଠ ପଢୁଥିଲେ, ପାଠ ପଢୁଥିଲା ବେଳେ ଆମେ ପଣକିଆ ଘୋଷିଥିଲେ, ଦୁଇ କେ ଦୁଇ, ଦୁଇ ଦୁଇ ଚାରି, ଦୁଇ ତିନି କି ଛଅ, ଦୁଇ ଚୌକୁ ଆଠ, ବା ସଂସ୍କୃତର ଶବ୍ଦ ରୂପ ଧାତୁ ରୂପ ଘୋଷିଥିଲେ, ନର ନର ନରାହା, ବାଳକ ବାଳକ ବାଳକାହା ଘୋଷିଥିଲେ। କିନ୍ତୁ ଯେତେବେଳେ ଆମେ ହାଇସ୍କୁଲ ଛାଡ଼ିକି ଯେତେବେଳେ କଲେଜ ଲେଭେଲକୁ ଯାଉଛୁ ସେତେବେଳେ ଆମେ ଘୋଷୁଛୁ କି? ସେମିତି ଭକ୍ତି ମାର୍ଗ ବାସ୍ତବରେ ସାଧନାର ପ୍ରିଲିମିନାରୀ ମାର୍ଗ। ଯିଏ ଭକ୍ତି କରି 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 ଯାହାର ଭକ୍ତିର ପରିସମାପ୍ତି ହୋଇଯାଇଛି ତାକୁ ଭଗବତ ପ୍ରାପ୍ତି ହୁଏ। ସେ ପୁଣି ଜ୍ଞାନଯୋଗ ମାର୍ଗରେ ଅନୁଧାବନ କରେ ଏବଂ ସେହି ମାର୍ଗରେ ହିଁ ଜୀବନର ସମ୍ପୂର୍ଣ୍ଣତାକୁ ପହଞ୍ଚିପାରେ। ତେଣୁ ଜୀବନରେ ସାଧକମାନଙ୍କ ପାଇଁ ଦୁଇଟା ମାର୍ଗ ଅଛି, ଭକ୍ତି ମାର୍ଗ ଏବଂ ଜ୍ଞାନଯୋଗ ମାର୍ଗ। ବର୍ତ୍ତମାନ ସମୟ ମୁଁ ସମସ୍ତଙ୍କ ପାଇଁ ଗୋଟିଏ ଶୁଭ ଖବର କହୁଛି ଯେ ବର୍ତ୍ତମାନ ଧର୍ମଗ୍ଲାନୀ ସମୟରେ, କଳିଯୁଗର ଅନ୍ତିମ ସମୟରେ ଆମେ ସମସ୍ତେ ଯେତେବେଳେ ଦୁଃଖୀ ଅଶାନ୍ତି ଅଶାନ୍ତି ଜୀବନଯାପନ କରୁଛେ, ସେହି ସମୟରେ ଭଗବାନ ଆସିକି ଆମକୁ ସଦାକାଳ ପାଇଁ ସୁଖରେ ଶାନ୍ତିରେ ଖୁସିରେ ସ୍ୱର୍ଗକୁ ନେଇଯିବା ପାଇଁ ସତ୍ୟଯୁଗ ତ୍ରେତାଯୁଗ ଯେଉଁଠି ଆମେ ଅନେକ ଜନ୍ମ ପର୍ଯ୍ୟନ୍ତ ସୁଖ ଶାନ୍ତିରେ ରହିପାରିବା ସେମିତି ଗୋଟିଏ ଦୁନିଆକୁ ନେଇଯିବା ପାଇଁ ଭଗବାନ ଏହି ସଂସାରକୁ ଧରାପୃଷ୍ଠକୁ ଆସିସାରିଛନ୍ତି ଏବଂ ସେ ଆମ ସମସ୍ତଙ୍କୁ ଜ୍ଞାନଯୋଗର ମାର୍ଗର ପ୍ରଦର୍ଶନ କରୁଛନ୍ତି ଏବଂ ସେହି ମାଧ୍ୟମ ଦ୍ୱାରା ମଣିଷରୁ ଦେବତ୍ୱ ପ୍ରାପ୍ତି କରୁଛନ୍ତି। ଆଜି ଦୁନିଆରେ ଯେତେ ବି ସଂସ୍ଥା ରହିଛି, ସବୁ ସଂସ୍ଥା କୌଣସି ପ୍ରକାର ଗୁରୁ ଗୋସାଇଁ କାହା ପାଖକୁ ଯାଆନ୍ତୁ, ଧର୍ମାତ୍ମା ମହାତ୍ମା ସମସ୍ତେ ମଣିଷକୁ ଭକ୍ତି ଶିଖାଉଛନ୍ତି ଏବଂ ପୂଜା ବିଧି ଆଦି ଶିଖାଉଛନ୍ତି, କିନ୍ତୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀ ବିଶ୍ୱବିଦ୍ୟାଳୟ ଏକମାତ୍ର ସଂସ୍ଥା ଯାହାକୁ ଆମେ ସ୍ପିରିଚୁଆଲ ୟୁନିଭର୍ସିଟି କହିବା, ଯେଉଁଠି କୌଣସି ଧର୍ମରେ କନଭର୍ଟ କରିବାର ଶିକ୍ଷା ଦିଆଯାଏ ନାହିଁ, କାହାଠୁ ଦୀକ୍ଷା ନେବା ପାଇଁ ଶିକ୍ଷା ଦିଆଯାଏ ନାହିଁ। ବାସ୍ତବରେ ମଣିଷକୁ କେମିତି ଭଗବତ ପ୍ରାପ୍ତି କରି ତା ଜୀବନରେ ନିଜେ ହିଁ ପୂଜାରୀରୁ ପୂଜ୍ୟ ହୋଇପାରିବ, ମଣିଷରୁ ଦେବତ୍ୱ ପ୍ରାପ୍ତି କରିପାରିବ ସେ ଶିକ୍ଷା ଦିଆଯାଉଛି। ଏଠି କୌଣସି ପ୍ରକାର ପୂଜା ଜପ ତପ ଗୋଡ଼ ଛୁଇଁବା ମୁଣ୍ଡିଆ ମାରିବା ଆଦି କିଛି ଶିକ୍ଷା ଦିଆଯାଏନି, ଏଠି ଦୀକ୍ଷା ଦିଆଯାଏନି, ଏଟା କେବଳ ଗୋଟିଏ ଶିକ୍ଷା ଅନୁଷ୍ଠାନ, ଆଧ୍ୟାତ୍ମିକ ଶିକ୍ଷା ଅନୁଷ୍ଠାନ। ଏଠି ଭଗବାନ କିଏ, ଆମେ କିଏ, ଏ ସଂସାର କ'ଣ, ଏଠି ଆମର କର୍ମ କେତେ ପ୍ରକାର, କ'ଣ କର୍ମ କଲେ ଆମେ ସଦା ସୁଖରେ ରହିବା, ଏସବୁ ଭଗବତ ଜ୍ଞାନ ଯେଉଁ ପରମାତ୍ମା ଆସିକି ଦେଉଛନ୍ତି ସେସବୁ ମଣିଷକୁ ଶିକ୍ଷା ଦିଆଯାଇଥାଏ। ତେଣୁ ହେ ମୋର ଆଧ୍ୟାତ୍ମିକ ପ୍ରେମୀ ଭାଇ ଓ ଭଉଣୀମାନେ, ପରମାତ୍ମାଙ୍କୁ ଚିହ୍ନନ୍ତୁ ଏବଂ ସେ ଯେଉଁ ମଣିଷକୁ ଶ୍ରେଷ୍ଠ ବନାଇବା ପାଇଁ, ଦେବତ୍ୱ ପ୍ରାପ୍ତି କରିବା ପାଇଁ, ମହାନ ବନାଇବା ପାଇଁ ଆଜି ଯେଉଁ ଜ୍ଞାନଯୋଗ ମାର୍ଗ ପ୍ରଦର୍ଶନ କରୁଛନ୍ତି, ସେହି ଜ୍ଞାନଯୋଗ ମାର୍ଗ ବିଷୟରେ ଅବଗତ ହୁଅନ୍ତୁ, ଜୀବନକୁ ସଦାକାଳ ପାଇଁ ସୁଖରେ ଶାନ୍ତିରେ ନିଜେ ହିଁ ନିଜ ହାତରେ ଗଢ଼ି ତୋଳିପାରିବେ। ଆଚ୍ଛା ଓ